ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା। যোগাযোগ করন্তু। আম ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোন অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। ভক্তঙ্ক ঠারু ঈশ্বরঙ্କ জীবনদায়ক বাক্য।
ফরাসি সংস্করক ভাগ পাঁচ। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পরম পিতাঙ্ক মধুর নামে মো পাষ্ট পূর্ণচন্দ্র আউথরে আপন মানুষ স্বাগত করুছে। সেই সর্বশক্তি পরমেশ্বর আপন মানুষ আশীর্বাদ করতু। আপনার সমস্ত প্রকার দুঃখ কষ্ট বাধা ক্লেশ রোগর দূরে রাখতু। সেই পরমেশ্বর আপনার সমস্ত মনোকামনা পূর্ণ করতু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক কৃপা, তাহাঙ্ক অনুগ্রহ সদাসর্বদা আপনার সহবর্তী রহ। প্রিয় শ্রোতা, চলন্তু আজি আম্ভেমানে কিছু সময় পবিত্র শাস্ত্র বাইবল ঠু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে ফারসি সংস্কার ভাগ পাঁচ। ভাগ এক, ভাগ দুই, ভাগ তিন, আও ভাগ চারি আমি আলোচনা করে সারিছে। তাহলে চলন্তু ভাগ পাঁচ আমি দেখিবা। যেপরিকি সংস্কারক মানে ফ্রান্সকে ধ্বংস করা বিপদ সৃষ্টি করে কীটনাশক বিলোপ করবার সাহায্য করা সে প্রত্যেক বিশ্বস্ত বিষয়ক আহ্বান করে বলে আমি দেখছু। সে কে এইপরি সত মেসিওর, যেহেতু মু তোমার রাজা, যদি মু জানে মোর গোটিয়ে অঙ্গ এই ঘূর্ণ্য পোক দ্বারা সংক্রমিত কিংবা সংক্রমিত হয়ে থাকে, মু তুমি কাটিদেবা দেবি বলে সে কে। মধ্য যদি মু মোর জনে পিলা এহাকু অপবিত্র করিথিবার দেখিলি, মু তাঙ্কু রক্ষা করিবি নাহি, মু তাঙ্কু নিজে সমর্পণ করিবি এবং পরমেশ্বরক নিকটরে বলিদান দেবি। তাঙ্ক কথারে লুহ ঝরি গলা এবং সমগ্র সভা কান্দিলা। একমত হয়ে চিৎকার করে কহিলা, আমি ক্যাথলিক ধর্ম পাই বঞ্চিবু এবং মরিবু। ডি আবিগেন উপরোপরে সংস্কার ইতিহাস কলভিন রে এহা আমি পাওছু। ভয়ঙ্কর জাতির অন্ধকার হয়ে গলা, যাহা সত্যর আলোকক প্রত্যাখ্যান কলা। অনুগ্রহ যে পরিত্রাণ মানে দেখা গলা, কিন্তু ফ্রান্স এর শক্তি এবং পবিত্রতা দেখিবা পরে হাজার হাজার লোক এর ঐশ্বরীয় সৌন্দর্য দ্বারা আকর্ষিত হওয়া পরে শহর এবং হামলেট গুড়িক এর আলোক দ্বারা আলোকিত হওয়া পরে আলোক পরিবর্তে অন্ধকার বাছিলে এহা আমি দেখুছু। যেতবেলে সেমানে এহা প্রদান কলে যে সেতবেলে সেমানে সেমানক ঠারু স্বর্গ উপহার রকিথিলে। সেমানে মন্দকু ভল এবং ভলকু মন্দ বলি ভাবিলে কহিলে, যে পর্যন্ত সেমানে সেমানক ইচ্ছাকৃত আত্মা প্রতারণার শিকার হয়ে নথিলে বন্ধু, বর্তমান যদিও সেমানে প্রকৃতরে বিশ্বাস করে পারিথান্তি যে সেমানে তাঙ্ক লোকমানক নির্যাতনা দেবারে ঈশ্বরক সেবা করুছন্তি, তথাপি সেমানকর আন্তরিকতা সেমানক দোষহীন করে নাহিন। যেউ আলোক সেমানকু প্রতারণার রক্ষা করে থাকা, রক্তহীনতা সহিত সেমানক আত্মাকু দাগদরু রক্ষা করে থাকে, সেমানে জানিশুনে প্রত্যাখ্যান করে থাকলে ବିଦ୍ରୋହକୁ ବିଲୋପ କରିବା ପାଇଁ ଏକ ଶପଥ ଗ୍ରହଣ କରାଯାଇଥିଲା, ଯେଉଁଠାରେ ପ୍ରାୟ 3 ଶତାବ୍ଦୀ ଧରି ପରେ ଦେଶୀ ଈଶ୍ୱରଙ୍କୁ ଭୁଲି ଯାଉଥିବା ଏକ ରାଷ୍ଟ୍ର ଦ୍ୱାରା ସିଂହାସନରେ ବସିବେ। ପୁନର୍ବାର ଏହି ଶୋଭାଯାତ୍ରା ଗଠନ ହେଲା ଏବଂ ଫ୍ରାନ୍ସର ପ୍ରତିନିଧିମାନେ କାର୍ଯ୍ୟ ଆରମ୍ଭ କରିବାକୁ ବାହାରିଲେ, ଯାହା ସେମାନେ କରିବାକୁ ଶପଥ କରିଥିଲେ। ଅଳ୍ପ ଦୂରତ୍ ପରେ ପ୍ରପୋର୍ ନିର୍ମାଣ କରାଯାଇଥିବା, ଯେଉଁଥିରେ କେତେକ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନମାନଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା ଏବଂ ରାଜାଙ୍କ ନିକଟକୁ ଆସିବା ପୁଣି କ୍ଷଣି ପ୍ରଗଟଗୁଡ଼ିକୁ ଆଲୋକିତ କରାଯିବା ଉଚିତ ଏବଂ ମୃତ୍ୟୁଦଣ୍ଡର ସାକ୍ଷୀ ହେବା ପାଇଁ ଏହି ଶୋଭାଯାତ୍ରା ବନ୍ଦ ହେବା ଉଚିତ। କ୍ରିଷ୍ଣଙ୍କ ପାଇଁ ଏହି ସାକ୍ଷୀମାନଙ୍କ ଦ୍ୱାରା ସହିଥିବା ନିର୍ଯାତନାର ବିବରଣୀଗୁଡ଼ିକ ପଡ଼ିବା ପାଇଁ ଅତ୍ୟଧିକ କଷ୍ଟଦାୟକ ଅଟେ, କିନ୍ତୁ ପୀଡ଼ିତଙ୍କ ତରଫରୁ କୌଣସି ହଲଚଲ ହୋଇନଥିଲା। ତ୍ୟାଗ କରିବାକୁ ଅନୁରୋଧ କରାଯିବା ପରେ ଜଣେ ଉତ୍ତର ଦେଲେ, ଏହିପରି ବନ୍ଧୁ, ମୁଁ କେବଳ ବିଶ୍ୱାସ କରେ ଯେ ଭବିଷ୍ୟତ ବକ୍ତା ଓ ପ୍ରେରିତମାନେ ପୂର୍ବରୁ ଯାହା ପ୍ରଚାର କରିଥିଲେ ଏବଂ ସମସ୍ତ ସାଧୁ ସନ୍ଥମାନେ ବିଶ୍ୱାସ କରୁଥିଲେ, ମୋର ବିଶ୍ୱାସ ଈଶ୍ୱରଙ୍କ ଉପରେ ଅଛି, ଯାହା ନର୍କର ସମସ୍ତ ଶକ୍ତି ପ୍ରତିରୋଧ କରିବ ବୋଲି ସେ କହିଲେ। ବନ୍ଧୁ, ବାରମ୍ବାର ଶୋଭାଯାତ୍ରା ସ୍ଥଗିତ ରହିଲା। ରାଜପ୍ରସାଦରେ ସେମାନଙ୍କର ପ୍ରାରମ୍ଭ ସ୍ଥଳରେ ପହଞ୍ଚିଥିବା ପରେ ଜନତା ଛିନ୍ନ ଛତ୍ର ହୋଇଗଲେ ଏବଂ ରାଜା ଏବଂ ପ୍ରେଲଟମାନେ ସେଠାରୁ ଚାଲିଗଲେ। ଦିନର ପ୍ରକ୍ରିୟାରେ ସନ୍ତୁଷ୍ଟ ହୋଇ ନିଜକୁ ଅଭିନନ୍ଦନ ଜଣାଇଲେ ଯେ ବର୍ତ୍ତମାନ ଆରମ୍ଭ ହୋଇଥିବା କାର୍ଯ୍ୟ ବିଦ୍ରୋହର ସମ୍ପୂର୍ଣ୍ଣ ଧ୍ୱଂସ ପର୍ଯ୍ୟନ୍ତ ଜାରି ରହିବ। ଶାନ୍ତିର ସୁସମାଚାର ଯାହା ଫ୍ରାନ୍ସ ପ୍ରତ୍ୟାଖ୍ୟାନ କରିଥିଲା, ତାହା କେବଳ ନିଶ୍ଚିତ ଭାବରେ ମୂଳ ହୋଇଯିବ ଏବଂ ଫଳାଫଳ ଭୟଙ୍କର ହେବ। 21 ଜାନୁଆରୀ 1793 2 ଦିନ 50 ବର୍ଷ ଯେଉଁଦିନ ସଂସ୍କାରଙ୍କ ନିର୍ଯାତନା ପାଇଁ ଫ୍ରାନ୍ସକୁ ସମ୍ପୂର୍ଣ୍ଣ ରୂପେ ପ୍ରତିଶ୍ରୁତି ଦେଇଥିଲା, ଅନ୍ୟ ଏକ ଶୋଭାଯାତ୍ରା ଏକ ଭିନ୍ନ ଉଦ୍ଦେଶ୍ୟ ସହିତ ପ୍ୟାରିସ୍ ରାସ୍ତାରେ ଗଲା ବୋଲି ଆମେ ଦେଖୁଅଛୁ। ବନ୍ଧୁ, ପୁନର୍ବାର ରାଜା ମୁଖ୍ୟ ବ୍ୟକ୍ତିତ୍ୱ ଥିଲେ, ପୁଣି ଚିତ୍କାର ଓ ପାଟିତୁଣ୍ଡ ହେଲା। ପୁନର୍ବାର ଅଧିକ ପୀଡ଼ିତଙ୍କ ପାଇଁ କ୍ରନ୍ଧନ ଶୁଣାଗଲା। ପୁନର୍ବାର ସେଠାରେ କଲା ସ୍କାପ୍ଲୋସ୍ ଥିଲା। ପୁଣି ସେହି ଦିନର ଦୃଶ୍ୟ ଭୟଙ୍କର ନିର୍ଯାତନା ଦ୍ୱାରା ବନ୍ଦ ହୋଇଗଲା। ଲୁଇ ଷୋଡ଼ଶ ତାଙ୍କ ଜେଲ୍ର ଏବଂ ନିର୍ବାହୀ ଅଧିକାରୀଙ୍କ ସହ ହାତ ମିଳାଇ ବ୍ଲକକୁ ଟାଣି ନିଆଯାଇଥିଲା ଏବଂ କୁରାଡ଼ି ପଡ଼ିବା ପର୍ଯ୍ୟନ୍ତ ସେଠାରେ ମୁଖ୍ୟ ବଳ ଦ୍ୱାରା ଧରି ରଖାଯାଇଥିଲା ବୋଲି ଆମେ ଦେଖୁଅଛୁ। ରାଜା କେବଳ ଶିକାର ହୋଇନଥିଲେ ବନ୍ଧୁ, ସମାନ ସ୍ଥାନ ନିକଟରେ 2800 ମନୁଷ୍ୟ ଆତଙ୍କବାଦରେ ରକ୍ତାକ୍ତ ନିଦ୍ରା ଦିନରେ ଗିଲୋଟିନ୍ ଦ୍ୱାରା ପ୍ରାଣ ହରାଇଥିଲେ। ସଂସ୍କାର ଜଗତକୁ ଏକ ଖୋଲା ବାଇବଲ ଉପସ୍ଥାପନା କରିଥିଲା, ଯାହା ଈଶ୍ୱରଙ୍କ ନିୟମର ଆଦେଶଗୁଡ଼ିକୁ ଖୋଲି ଦେଇଥିଲା ଏବଂ ଲୋକଙ୍କ ବିବେକ ଉପରେ ଏହାର ବିବାଦକୁ ଅନୁରୋଧ କରିଥିଲା। ଅସୀମ ପ୍ରେମ ପୁରୁଷମାନଙ୍କ ପାଇଁ ସ୍ୱର୍ଗର ନିୟମ ଏବଂ ନୀତିଗୁଡ଼ିକ ପ୍ରକାଶ କରିଥିଲା। ଈଶ୍ୱର କହିଥିଲେ, ତେଣୁ ରଖ ଏବଂ ସେମାନଙ୍କୁ କର, କାରଣ ଏହା ହେଉଛି ତୁମର ଜ୍ଞାନ ଏବଂ ଜାତିମାନଙ୍କ ଦୃଷ୍ଟିରେ ତୁମର ବୁଝାମଣା। ଯେଉଁମାନେ ଏହି ସମସ୍ତ ନିୟମ ଶୁଣିବେ ଏବଂ କହିବେ, ନିଶ୍ଚିତ ଭାବରେ ଏହି ମହାନ ରାଷ୍ଟ୍ର ଜଣେ ଜ୍ଞାନୀ ଏବଂ ବୁଝମାନଙ୍କକାରୀ ଲୋକ। ଏହିପରି ଆମେ ଦ୍ୱିତୀୟ ବିବରଣୀ 4:6 ଆମେ ଦେଖୁଅଛୁ ବନ୍ଧୁ। ଯେତେବେଳେ ଫ୍ରାନ୍ସର ସ୍ୱର୍ଗର ଉପହାରକୁ ପ୍ରତ୍ୟାଖ୍ୟାନ କଲା ସେତେବେଳେ ସେ ଅରାଜକତା ଏବଂ ବିନାଶ ମଞ୍ଜି ଶୁଣିବୁଣିଲେ ଏବଂ କାରଣ ଏବଂ ପ୍ରଭାବର ଅପରିହାର୍ଯ୍ୟ କାର୍ଯ୍ୟ ବିପ୍ଳବ ଏବଂ ଆତଙ୍କବାଦର ରାଜତ୍ୱ ପକେଟ୍ ଦ୍ୱାରା ଉତ୍ତେଜିତ ନିର୍ଯାତନାର ବହୁ ପୂର୍ବରୁ ସାହସୀ ଏବଂ ଉତ୍ସାହୀ ଫାଲେଲ ତାଙ୍କ ଜନ୍ମ ଦେଶରୁ ପଳାୟନ କରିବାକୁ ବାଧ୍ୟ କଲା ବୋଲି ଆମେ ଦେଖୁଅଛୁ। ସେ ସ୍ୱିଜରଲ୍ୟାଣ୍ଡକୁ ମରାମତି କରିଥିଲେ ଏବଂ ତାଙ୍କ ପରିଶ୍ରମ ଦ୍ୱାରା ଜୁଏଲିଙ୍କ କାର୍ଯ୍ୟକୁ ଦ୍ୱିତୀୟ କରି ସେ ସଂସ୍କାରକ ସପକ୍ଷରେ ସ୍କୁଲ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥିଲେ। ତାଙ୍କର ସହବର୍ତ୍ତୀ ବର୍ଷଗୁଡ଼ିକ ଏଠାରେ ଅତିବାହିତ କରାଯାଇଥିଲା, ତଥାପି ସେ ଫ୍ରାନ୍ସରେ ସଂସ୍କାର ଉପରେ ଏକ ସ୍ଥିର ପ୍ରଭାବ ଜାରି ରଖିଥିଲେ। ନିର୍ବାସନର ପ୍ରଥମ ବର୍ଷରେ ତାଙ୍କ ପ୍ରୟାସ ବିଶେଷ ଭାବରେ ତାଙ୍କ ଦେଶରେ ସୁସମାଚାର ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେ ସୀମା ନିକଟରେ ନିଜ ଦେଶବାସୀଙ୍କ ମଧ୍ୟରେ ପ୍ରଚାର କରିବାରେ ଯଥେଷ୍ଟ ସମୟ ଅତିବାହିତ କରିଥିଲେ, ଯେଉଁଥିରେ ନିରନ୍ତର ସଜାଗତ ସହିତ ସେ ଏହି ଦ୍ୱନ୍ଦ୍ୱକୁ ଦେଖିଲେ ଏବଂ ତାଙ୍କ ଉତ୍ସାହ ଏବଂ ପରାମର୍ଶର ସାହାଯ୍ୟ କରିଥିଲେ। ଅନ୍ୟ ନିର୍ବାସିତମାନଙ୍କ ସହାୟତାରେ ଜର୍ମାନ ସଂସ୍କୃତମାନଙ୍କର ଲେଖା ଫାରସୀ ଭାଷାରେ ଅନୁବାଦ କରାଯାଇଥିଲା ଏବଂ ଫାରସୀ ବାଇବଲର ସହିତ ବହୁ ପରିମାଣରେ ମୁଦ୍ରିତ ହୋଇଥିଲା। ସହକର୍ମୀମାନଙ୍କ ଦ୍ୱାରା ଏହି କାର୍ଯ୍ୟଗୁଡ଼ିକ ଫ୍ରାନ୍ସରେ ବହୁଳ ଭାବରେ ବିକ୍ରି ହୋଇଥିଲା। ସେଗୁଡ଼ିକ କ୍ରମ ମୂଲ୍ୟରେ କଲ୍ ଫୋର୍ଡର ମାନଙ୍କୁ ପ୍ରଦାନ କରାଯାଇଥିଲା ଏବଂ ଏହିପରି କାର୍ଯ୍ୟର ଲାଭ ସେମାନଙ୍କୁ ଜାରି ରଖିବାରେ ସକ୍ଷମ କରିଥିଲା। ପରେଲ ଜଣେ ସ୍କୁଲ ମାଷ୍ଟରଙ୍କ ନମ୍ର ରୂପରେ ସ୍ୱିଜରଲ୍ୟାଣ୍ଡରେ ତାଙ୍କ କାର୍ଯ୍ୟରେ ପ୍ରବେଶ କଲେ। ଏକ ନିର୍ଜନ ପ୍ୟାରିସରେ ମରାମତି କରି ସେ ନିଜକୁ ପିଲାମାନଙ୍କ ନିର୍ଦ୍ଦେଶରେ ଉତ୍ସର୍ଗ କରିଥିଲେ। ଶିକ୍ଷାର ସାଧାରଣ ଶାଖା ବ୍ୟତୀତ ସେ ସତର୍କତାର ସହିତ ବାଇବଲର ସତ୍ୟଗୁଡ଼ିକୁ ପରିଚିତ କରାଇଲେ। ପିଲାମାନଙ୍କ ମାଧ୍ୟମରେ ପିତାମାତାଙ୍କ ନିକଟରେ ପହଞ୍ଚିବା ପାଇଁ ଆଶା କରିଥିଲେ। ସେଠାରେ କେତେକ ଲୋକ ବିଶ୍ୱାସ କରୁଥିଲେ, କିନ୍ତୁ ଯାଜକମାନେ କାର୍ଯ୍ୟ ବନ୍ଦ କରିବାକୁ ଆଗେଇ ଆସିଲେ ଏବଂ ଅନ୍ଧବିଶ୍ୱାସୀ ଦେଶବାସୀ ଏହାକୁ ବିରୋଧ କରିବାକୁ ଉତ୍ସାହିତ କଲେ। ପୁରୋହିତ ଅନୁରୋଧ କଲେ, ଏହା ଖ୍ରୀଷ୍ଟଙ୍କ ସୁସମାଚାର ହୋଇପାରିବ ନାହିଁ, ଏହା ପ୍ରଚାର କରିବା ଶାନ୍ତି ନୁହେଁ ବରଂ ଯୁଦ୍ଧ ଆଣିଥାଏ। ପ୍ରଥମ ଶିଷ୍ୟମାନଙ୍କ ପରି ଯେତେବେଳେ ଗୋଟିଏ ସହରରେ ନିର୍ଯାତନା ହୋଇଥିଲା ସେ ଅନ୍ୟ ସହରକୁ ପଳାଇଲେ। ଗାଁରୁ ଗାଁ ସହରରୁ ସହରକୁ ଯାଇ ସେ ପାଦରେ ଯାତ୍ରା କରୁଥିଲେ, ଭୋକ ଥଣ୍ଡା ଏବଂ ଥକାପଣକୁ ସହ୍ୟ କରୁଥିଲେ ଏବଂ ତାଙ୍କ ଜୀବନର ବିପଦରେ ସେ ହଜାର ସ୍ଥାନଗୁଡ଼ିକରେ ଚର୍ଚ୍ଚଗୁଡ଼ିକରେ ବେଳେ ବେଳେ କ୍ୟାଥେଡ୍ରାଲରେ ନମ୍ବରରେ ପ୍ରଚାର କରିଥିଲେ। ବେଳେ ବେଳେ ସେ ମଣ୍ଡଳୀ ଶ୍ରୋତାମାନଙ୍କଠାରୁ ଖାଲି ପାଇଲେ, ବେଳେ ବେଳେ ଚିତ୍କାର ଉପହାସ ଦ୍ୱାରା ତାଙ୍କର ପ୍ରଚାର ବାଧାପ୍ରାପ୍ତ ହୋଇଥିଲା। ପୁନର୍ବାର ଜାନୁ ତାଙ୍କୁ ନମ୍ବରରୁ ଟାଣି ନିଆଗଲା ବୋଲି ଆମେ ଦେଖୁଅଛୁ। ଏକାଧିକ ଥର ତାଙ୍କୁ ବାରଣ ରାବଣ ଦ୍ୱାରା ବସାଯାଇ ପ୍ରାୟ ପିଟି ପିଟି ହତ୍ୟା କରାଯାଇଥିଲା, ତଥାପି ସେ ଆଗକୁ ଦବାଇଲେ। ଯଦିଓ ପ୍ରାୟତଃ ଘୃଣ୍ୟ ଅବିସ୍ମରଣୀୟ ସହିତ ସେ ଆକ୍ରମଣକୁ ଫେରି ଆସିଥିଲେ ଏବଂ ସେ ଗୋଟିଏ ପରେ ଗୋଟିଏ ସହର ଏବଂ ସହରଗୁଡ଼ିକୁ ଦେଖିଲେ ଯାହା ପାପେରିସର ଗଡ଼ ଥିଲା ସୁଷମାଚାରଙ୍କ ଦ୍ୱାରା ଖୋଲିଲା। ଛୋଟ ଫିଆରି ଯେଉଁଠାରେ ସେ ପ୍ରଥମେ ପରିଶ୍ରମ କରିଥିଲେ ଶୀଘ୍ର ସଂସ୍କୃତ ବିଶ୍ୱାସକୁ ଗ୍ରହଣ କଲେ। ମରାଟ ଏବଂ ନେଚାଲରେ ସହରଗୁଡ଼ିକ ମଧ୍ୟ ରୋମିଶ ରୀତିନୀତି ତ୍ୟାଗ କରି ସେମାନଙ୍କ ଚର୍ଚ୍ଚକୁ ମୂର୍ତ୍ତିପୂଜା ପ୍ରତିମୂର୍ତ୍ତିକୁ ହଟାଇଲେ। ଫେରଲ୍ ଦୀର୍ଘଦିନ ଧରି ଜେନେଭାରେ ପ୍ରୋଟେଷ୍ଟାଣ୍ଟମାନଙ୍କ ଲଗାଇବାକୁ ଇଚ୍ଛା କରିଥିଲେ। ଯଦି ଏହି ସହର ଜିତା ଯାଇଥାନ୍ତା ତେବେ ଏହା ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ ଏବଂ ଇଟାଲୀରେ ସଂସ୍କରଣ ପାଇଁ ଏକ କେନ୍ଦ୍ର ହୋଇଥାନ୍ତା। ତାଙ୍କ ଆଗରେ ଏହି ବସ୍ତୁ ସହିତ ଆଖପାଖର ଅନେକ ସହର ଏବଂ ହାମଲେଟ୍ ହାସନ ନହେବା ପର୍ଯ୍ୟନ୍ତ ସେ ନିଜର ପରିଶ୍ରମ ଜାରି ରଖିଥିଲେ। ତାପରେ ସେ ଜଣେ ସାଥୀ ସହିତ ଜେନେଭା ପ୍ରବେଶ କଲେ, କିନ୍ତୁ ତାଙ୍କୁ କେବଳ ଦୁଇଟି ଉପଦେଶ ପ୍ରଚାର କରିବାକୁ ଅନୁମତି ଦିଆଯାଇଥିଲା। ପୁରୋହିତମାନେ ନାଗରିକ କର୍ତ୍ତୃପକ୍ଷ ଦ୍ୱାରା ନିନ୍ଦା ପାଇବା ପାଇଁ ନିରର୍ଥକ ପ୍ରାୟତ କରି ତାଙ୍କୁ ଏକ ଉପାସକ ପରିଷଦ ଆଗରେ ଡକାଯାଇଥିଲା, ଯେଉଁଥିରେ ସେମାନେ ନିଜ ବସ୍ତ୍ର ତଳେ ଲୁଚି ରହି ଅସ୍ତ୍ରଶସ୍ତ୍ର ଧରି ତାଙ୍କ ଜୀବନ ନେବାକୁ ସ୍ଥିର କରିଥିଲେ। ହଲ୍ ବାହାରେ କ୍ଲବ୍ ଏବଂ ଖଣ୍ଡା ସହିତ ଏକ କ୍ରୋଧିତ ଜନତା ଏକତ୍ରିତ ହୋଇଥିଲେ। ଯଦି ସେ ପରିଷଦରୁ ରକ୍ଷା ପାଇବାରେ ସଫଳ ହେବେ ତାଙ୍କୁ ତେବେ ତାଙ୍କ ମୃତ୍ୟୁ ନିଶ୍ଚିତ ହେବ। ମାଜିଷ୍ଟ୍ରେଟ୍ ଏବଂ ସଶସ୍ତ୍ର ବାହିନୀର ଉପସ୍ଥିତି ତାଙ୍କୁ ରକ୍ଷା କରିଥିଲା। ପରଦିନ ସକାଳେ ସେ ତାଙ୍କ ସାଥୀଙ୍କୁ ସହ ଦ୍ରହସ୍ଥ ପାର ହୋଇ ଏକ ସୁରକ୍ଷିତ ସ୍ଥାନକୁ ଚାଲିଗଲେ। ଏହିପରି ଜେନେଭା ପ୍ରଚାର କରିବା ପାଇଁ ତାଙ୍କ ପ୍ରଥମ ପ୍ରୟାସ ପ୍ରଥମ ହେଲା ସମାପ୍ତ ହେଲା ବୋଲି ଆମେ ଦେଖୁଅଛୁ। ପରବର୍ତ୍ତୀ ପରୀକ୍ଷଣ ଏବଂ ଏକ ନିମ୍ନ ଯନ୍ତ୍ରକୁ ମନୋନୀତ କରାଯାଇଥିଲା। ଜଣେ ଯୁବକ ରୂପରେ ଏକ ନମ୍ର ସେ ତାଙ୍କୁ ସଂସ୍କାରର ବନ୍ଧୁମାନଙ୍କ ଦ୍ୱାରା ମଧ୍ୟ ଥଣ୍ଡା ବ୍ୟବହାର କରାଯାଇଥିଲା, କିନ୍ତୁ ପରେଲ ପ୍ରତ୍ୟାଖ୍ୟାନ ହୋଇଥିବା ବେଳେ ଏହିପରି କ'ଣ କରିବ, ସାମାନ୍ୟ ସାହସ ଏବଂ ଅଭିଜ୍ଞାତ କିପରି ଡକ୍କୁ ସହ୍ୟ କରିପାରିବ ଯାହା ପୂର୍ବରୁ ସବୁଠାରୁ ଶକ୍ତିଶାଳୀ ଏବଂ ସାହସୀ ପାଇବାକୁ ବାଧ୍ୟ ହୋଇଥିଲା। ସଦାପ୍ରଭୁ କହନ୍ତି, ଶକ୍ତି କିମ୍ବା ଶକ୍ତି ଦ୍ୱାରା ନୁହେଁ ବରଂ ମୋର ଆତ୍ମା ଦ୍ୱାରା ବୋଲି ଜିକିରିୟ 4:6 ସେ କହନ୍ତି। ହଁ ବନ୍ଧୁ, ଶକ୍ତିଶାଳୀ ଜଗତକୁ ଦୁର୍ବଳ କରିବା ପାଇଁ ଈଶ୍ୱର ଜଗତକୁ ଦୁର୍ବଳ ଜିନିଷଗୁଡ଼ିକୁ ବାଛିଛନ୍ତି, କାରଣ ଈଶ୍ୱରଙ୍କ ମୂର୍ଖତା ମଣିଷଠାରେ ଅଧିକା ଜ୍ଞାନୀ ଏବଂ ପରମେଶ୍ୱରଙ୍କ ଦୁର୍ବଳତା ମଣିଷରୁ ଅଧିକ ଶକ୍ତିଶାଳୀ କରନ୍ତି। ପ୍ରତି ପ୍ରଥମ ପତ୍ରରେ ପାଉଲ ଏକ ପତ୍ରରେ ପାଉଲ ଲେଖନ୍ତି କରନ୍ତି 1:27-25। ପ୍ୟାରେଣ୍ଟ ସ୍କୁଲ ମାଷ୍ଟର ଭାବରେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ। ସେ ବିଦ୍ୟାଳୟ ପିଲାମାନଙ୍କୁ ଶିକ୍ଷା ଦେଇଥିବା ସତ୍ୟଗୁଡ଼ିକ ସେମାନେ ନିଜେ ଘରେ ପୁନର୍ବୃତ୍ତି କରିଥିଲେ ପୁନର୍ବାର ପଢ଼ିଥିଲେ। ଶୀଘ୍ର ଅଭିଭାବକମାନଙ୍କ ବାଇବଲର ବାଖ୍ୟା ଶୁଣିବାକୁ ଆସିଲେ, ଯେପର୍ଯ୍ୟନ୍ତ ବିଦ୍ୟାଳୟ କୋଠିର ଧ୍ୟାନ ଶ୍ରୋତାମାନଙ୍କ ସହିତ ପରିପୂର୍ଣ୍ଣ ହୋଇଥିଲା ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଏହିପରି ସଂସ୍କାରମାନେ ଈଶ୍ୱରଙ୍କ ବାକ୍ୟକୁ ଆଗକୁ ବଢ଼େଇଥିଲେ। ଈଶ୍ୱର ସେମାନଙ୍କୁ ସାହାଯ୍ୟ କରିଥିଲେ, ଶକ୍ତି ପ୍ରଦାନ କଲେ, ଆଉ ସେମାନେ ଈଶ୍ୱରଙ୍କ ବାକ୍ୟକୁ ପ୍ରଚାର କରିଥିଲେ। ବନ୍ଧୁ, ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ପ୍ରଭୁ ଯୀଶୁଙ୍କ ନାମରେ, ସେହି ପରମେଶ୍ୱରଙ୍କ ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଆଶୀର୍ବାଦ କର, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ସାହାଯ୍ୟ କର। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିପୂର୍ଣ୍ଣ କର, ଯେପରିକି ତୁମ ବାକ୍ୟ ଅନୁସାରେ ଆମେ ଚାଲିପାରିବ। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଜୀବନ।